ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର। 2015ର ଏହା ଏକ ପ୍ରକାର ମୋର ଶେଷ ମନର କଥା। ପରବର୍ତ୍ତୀ ମନର କଥା ହେବ 2016ରେ। ନିକଟ ଅତୀତରେ ଆମେ ବଡ଼ଦିନ ପର୍ବ ପାଳନ କରିଛୁ ଆଉ ଏବେ ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଚାଲିଛି। ଭାରତ ବିବିଧତାରେ ପରିପୂର୍ଣ୍ଣ, ଏଠି ଅନେକ ପର୍ବପର୍ବାଣୀ। ଗୋଟିଏ ପର୍ବ ଯାଉ ଯାଉ ଆଉ ଗୋଟିଏ ଆସିଯାଏ। କହିବାକୁ ଗଲେ ପ୍ରତ୍ୟେକ ପର୍ବ ଅନ୍ୟ ପର୍ବ ପାଇଁ ପ୍ରତୀକ୍ଷାର ସମୟ ସୃଷ୍ଟି କରେ। ବେଳେବେଳେ ଲାଗେ ଯେ ଭାରତ ଏଭଳି ଗୋଟିଏ ଦେଶ ଯେଉଁଠି ଗୋଟିଏ ଫେଷ୍ଟିଭାଲ ଡ୍ରିଭେନ୍ ଇକୋନୋମି ମଧ୍ୟ ରହିଛି। ଏହା ସମାଜର ଗରିବ ଶ୍ରେଣୀର ଲୋକଙ୍କର ଆର୍ଥିକ ଗତିବିଧିର କାରଣ ପାଲଟିଯାଏ। ମୋ ତରଫରୁ ସମସ୍ତ ଦେଶବାସୀଙ୍କୁ ବଡ଼ଦିନର ଅନେକ ଅନେକ ଶୁଭେଚ୍ଛା, ତା ସହିତ 2016 ନବବର୍ଷର ମଧ୍ୟ ଅନେକ ଅନେକ ଶୁଭକାମନା। 2016 ଆପଣ ସମସ୍ତଙ୍କ ପାଇଁ ବହୁତ ସାରା ଖୁସି ନେଇଆସୁ। ନୂତନ ଉତ୍ସାହ, ନୂତନ ଉଦ୍ଦୀପନା, ନୂଆ ସଂକଳ୍ପ ଆପଣଙ୍କୁ ନୂତନ ଶିଖରକୁ ନେଇଯାଉ। ବିଶ୍ୱ ମଧ୍ୟ ବିପଦମୁକ୍ତ ହେଉ, ଆତଙ୍କବାଦରୁ କିମ୍ବା ଗ୍ଲୋବାଲ ୱାର୍ମିଂରୁ, ପ୍ରାକୃତିକ ବିପର୍ଯ୍ୟୟରୁ କିମ୍ବା ମାନବକୃତ ବିପଦରୁ, ମାନବ ଜାତି ସୁଖ ଶାନ୍ତିରେ ଜୀବନ ଅତିବାହିତ କରୁ, ଏହାଠାରୁ ବଡ଼ ଖୁସି ଆଉ କ'ଣ ହୋଇପାରେ। ଆପଣମାନେ ତ ଜାଣିଛନ୍ତି ମୁଁ ପ୍ରଯୁକ୍ତି ବିଦ୍ୟାକୁ ବହୁଳ ଭାବରେ କାମରେ ଲଗାଏ। ଏହାଦ୍ୱାରା ମୋତେ ବହୁତ ସୂଚନା ମିଳୁଛି। ମୋର ପୋର୍ଟାଲ ମାଇ ଗଭ୍ ଉପରେ ମୁଁ ଯଥେଷ୍ଟ ମାତ୍ରାରେ ଦୃଷ୍ଟି ରଖିଥାଏ। ପୁନେରୁ ଶ୍ରୀଯୁକ୍ତ ଗଣେଶ ବି ସୋଲେସ୍ୱର୍କର ସେ ମୋତେ ଲେଖିଛନ୍ତି ଯେ ଏହା ପର୍ଯ୍ୟଟନର ଋତୁ, ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସନ୍ତି। ଲୋକେ ମଧ୍ୟ ବଡ଼ଦିନର ଛୁଟି କଟାଇବାକୁ ଭ୍ରମଣରେ ଯାଇଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟାନ୍ୟ ସୁବିଧା ପ୍ରତି ତ ଦୃଷ୍ଟି ଦିଆଯାଉଛି, କିନ୍ତୁ ସେ କହିଛନ୍ତି ଯେ ଯେଉଁ ସ୍ଥାନମାନଙ୍କରେ ଟୁରିଷ୍ଟ ଡେଷ୍ଟିନେସନ୍ ରହିଛି, ପର୍ଯ୍ୟଟନ ସ୍ଥଳ ରହିଛି, ଧାର୍ମିକ ସ୍ଥଳ ରହିଛି, ସେଠାରେ ସ୍ୱଚ୍ଛତା ରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। ଆମ ପର୍ଯ୍ୟଟନ ସ୍ଥଳ ଯେତେ ସଫାସୁତୁର ହୋଇଥିବ, ବିଶ୍ୱରେ ଭାରତର ଭାବମୂର୍ତ୍ତି ସେତେ ସୁନ୍ଦର ହେବ। ମୁଁ ଶ୍ରୀମାନ ଗଣେଶଙ୍କର ଚିନ୍ତାଧାରାକୁ ସ୍ୱାଗତ ଜଣାଉଛି ଏବଂ ତାଙ୍କ ବାର୍ତ୍ତାକୁ ଦେଶବାସୀମାନଙ୍କ ପାଖକୁ ପହଞ୍ଚାଉଛି। ଆଉ ପୁଣି ଆମେ ତ କହୁ ଅତିଥି ଦେବୋ ଭବ। ଆମ ଘରକୁ ଯେବେ କୁଣିଆ ଆସିବାର ଥାନ୍ତି, ସେତେବେଳେ ଆମେ ଆମ ଘରକୁ ସଫାସୁତୁରା କରି କେତେ ସଜାଇଥାଉ। ତେଣୁ ଆମ ପର୍ଯ୍ୟଟନ ସ୍ଥଳ, ଟୁରିଷ୍ଟ ଡେଷ୍ଟିନେସନ୍ ଆଉ ତୀର୍ଥକ୍ଷେତ୍ରଗୁଡ଼ିକରେ ଏହା ପ୍ରତି ପ୍ରକୃତରେ ବିଶେଷ ଗୁରୁତ୍ୱ ଦିଆଯିବା କଥା। ଆଉ ମୁଁ ଏଥିପାଇଁ ମଧ୍ୟ ଖୁସି ଯେ ଦେଶର ବିଭିନ୍ନ ସ୍ଥାନରୁ ସ୍ୱଚ୍ଛତା ବିଷୟରେ ଖବର ଅନବରତ ଭାବେ ଆସୁଛି। ମୁଁ ପ୍ରଥମ ଦିନରୁ ଏ ବିଷୟରେ ଗଣମାଧ୍ୟମର ସାଥୀମାନଙ୍କୁ ତ ଧନ୍ୟବାଦ ଦେଉଛି, କାରଣ ଏମିତି ଛୋଟ ଛୋଟ ଭଲ ଭଲ କଥା ଖୋଜି ଖୋଜି ସେମାନେ ଲୋକଙ୍କ ସମ୍ମୁଖରେ ରଖୁଛନ୍ତି। ମୁଁ ଗୋଟିଏ ଖବରକାଗଜରେ ଗୋଟିଏ କଥା ପଢ଼ିଲି, ଦେଶବାସୀଙ୍କୁ ଏ ସମ୍ପର୍କରେ କହିବାକୁ ଚାହୁଁଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଭୋଜପୁରା ଗାଁର ଜଣେ ବୟୋଜ୍ୟେଷ୍ଠ କାରିଗର ଦିଲ୍ଲୀପ ସିଂ ମାଲବୀୟ, ସେ ଜଣେ ସାଧାରଣ କାରିଗର, ମିସ୍ତ୍ରୀ କାମ କରନ୍ତି, ମଜୁରିଆ କାମ କରନ୍ତି। ସେ ଏଭଳି ଗୋଟିଏ ଅସାଧାରଣ କାମ କଲେ ଯେ ଖବରକାଗଜ ତାଙ୍କ କଥା ପ୍ରକାଶ କଲା ଆଉ ତାହା ମୋ ନଜରକୁ ଆସିଲା। ତ ମୋତେ ଲାଗିଲା ଯେ ଏ କଥାକୁ ମୁଁ ଆପଣଙ୍କୁ ଜଣାଇବି। ଛୋଟିଆ ଗାଁର ଦିଲ୍ଲୀପ ସିଂ ମାଲବୀୟ ସେ ସ୍ଥିର କଲେ ଯେ ଗାଁରେ ଯଦି କେହି ନିର୍ମାଣ ସାମଗ୍ରୀ ଯୋଗାଇ ଦେଉଛି, ତେବେ ଶୌଚାଳୟ ତିଆରି କରିବା ପାଇଁ ଯେଉଁ ମଜୁରୀ ଲାଗିବ ତାହା ସେ ନେବେ ନାହିଁ, ମିସ୍ତ୍ରୀ ହିସାବରେ ମାଗଣାରେ କାମ କରି ଶୌଚାଳୟ ତିଆରି କରିଦେବେ। ଏହାକୁ ଗୋଟିଏ ପବିତ୍ର କାର୍ଯ୍ୟ ମନେକରି ନିଜ ପରିଶ୍ରମ ବଳରେ ଭୋଜପୁରାରେ ସେ 100ଟି ଶୌଚାଳୟ ତିଆରି କରିଦେଇଛନ୍ତି। ଦିଲ୍ଲୀପ ସିଂ ମାଲବୀୟଙ୍କୁ ମୁଁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି, ବଧେଇ ଦେଉଛି। ଦେଶ ବିଷୟରେ ବେଳେବେଳେ ନିରାଶ ଲାଗୁଥିବା କଥା ଶୁଣିବାକୁ ମିଳେ, କିନ୍ତୁ ଦେଶରେ ଏଭଳି କୋଟି କୋଟି ଦିଲ୍ଲୀପ ସିଂ ରହିଛନ୍ତି ଯେଉଁମାନେ ନିଜ ନିଜ ହିସାବରେ କିଛି ନା କିଛି ଭଲ କାମ କରୁଛନ୍ତି। ଏହାହିଁ ତ ଦେଶର ଶକ୍ତି, ଏହାହିଁ ତ ଦେଶର ଆଶା, ଯାହା ଦେଶକୁ ଆଗକୁ ବଢ଼ାଉଛି, ଯେଉଁଥିପାଇଁ ମନର କଥାରେ ଦିଲ୍ଲୀପ ସିଂଙ୍କୁ ନେଇ ଗର୍ବିତ ହେବା ସ୍ୱାଭାବିକ। ଅନେକ ଲୋକଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ହିଁ ତ ଦେଶ ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଛି। ପାଦ ସହ ପାଦ ମିଳାଇ 125 କୋଟି ଦେଶବାସୀ ନିଜେ ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ୁଛନ୍ତି ଆଉ ଦେଶକୁ ମଧ୍ୟ ଆଗେଇ ନେଉଛନ୍ତି। ଭଲ ଶିକ୍ଷା, ଉତ୍ତମ କୌଶଳ ଏବଂ ରୋଜଗାରର ନୂଆ ନୂଆ ସୁଯୋଗ, ନାଗରିକମାନଙ୍କୁ ବୀମା ସୁରକ୍ଷା ପ୍ରଦାନଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା କଥା ହେଉ, ବିଶ୍ୱସ୍ତରରେ ଏଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ଉନ୍ନତି କଥା ହେଉ, ବାଣିଜ୍ୟ ଏବଂ ନୂଆ ବ୍ୟବସାୟ ପାଇଁ ସୁବିଧା ଯୋଗାଇବା କଥା ହେଉ, ଯେଉଁ ସାଧାରଣ ପରିବାର କେବେ ହେଲେ ବ୍ୟାଙ୍କର ଦୁଆର ମୁହଁକୁ ଯାଇପାରୁନଥିଲେ ସେମାନଙ୍କୁ ମୁଦ୍ରା ଯୋଜନା ଅନ୍ତର୍ଗତ ସହଜ ଋଣ ଉପଲବ୍ଧ କରାଇବା କଥା ହେଉ। ପ୍ରତ୍ୟେକ ଭାରତୀୟ ଯେବେ ଜାଣିଲା ଯେ ସମଗ୍ର ବିଶ୍ୱ ଯୋଗ ପ୍ରତି ଆକର୍ଷିତ ହୋଇଛି ଏବଂ ସମଗ୍ର ବିଶ୍ୱ ଯେତେବେଳେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କଲା ଏବଂ ଏଥିରେ ଏକାକାର ହୋଇଗଲା, ସେତେବେଳେ ଆମ ମନରେ ବିଶ୍ୱାସ ଜନ୍ମିଲା ଯେ ବାଃ, ଏହାହିଁ ତ ଭାରତ। ଆମେ ଯେତେବେଳେ ବିରାଟ ସ୍ୱରୂପର ଦର୍ଶନ କରୁ ସେତେବେଳେ ଏପରି ଭାବନାର ସୃଷ୍ଟି ହୁଏ। ମାତା ଯଶୋଦା ଏବଂ ଶ୍ରୀକୃଷ୍ଣଙ୍କର ସେହି ଘଟଣାକୁ କିଏ ବା ଭୁଲିପାରିବ, ଯେତେବେଳେ ବାଳକ କୃଷ୍ଣ ନିଜ ପାଟି ଖୋଲିଥିଲେ ଏବଂ ମାତା ଯଶୋଦା ସମ୍ପୂର୍ଣ୍ଣ ବିଶ୍ୱର ଦର୍ଶନ କରିଥିଲେ, ସେତେବେଳେ ସେହି ଶକ୍ତିକୁ ଅନୁଭବ କରିଥିଲେ ସେ। ଯୋଗର ଘଟଣା ଭାରତକୁ ସେହି ଅନୁଭବ ହିଁ ଦେଇଛି। ସ୍ୱଚ୍ଛତା କଥା ଏକ ପ୍ରକାର ଘରେ ଘରେ ଗୁଞ୍ଜରଣ ସୃଷ୍ଟି କରିଛି, ନାଗରିକମାନଙ୍କର ସହଭାଗିତା ମଧ୍ୟ ବଢ଼ି ବଢ଼ି ଚାଲିଛି। ସ୍ୱାଧୀନତାର ଏତେ ବର୍ଷ ପରେ ଯେଉଁ ଗାଁରେ ବିଜୁଳି ଖୁଣ୍ଟଟିଏ ପହଞ୍ଚୁଥିବ ଏବଂ ଅନ୍ଧାରର ଅନ୍ତ ଘଟୁଥିବ, ସେଠାରେ ଲୋକେ ଅନୁଭବ କରିଥିବା ଉତ୍ସାହ ଉଦ୍ଦୀପନାକୁ ଆମେ ସହରରେ ବାସ କରୁଥିବା କିମ୍ବା ବିଜୁଳି ବ୍ୟବହାର କରୁଥିବା ଲୋକ କେବେ କ'ଣ ଅନୁଭବ କରିପାରିବା? ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କର ଶକ୍ତି ବିଭାଗ ଆଗରୁ ମଧ୍ୟ କାମ କରୁଥିଲା, କିନ୍ତୁ ହଜାର ଦିନରେ ଗାଁମାନଙ୍କରେ ବିଜୁଳି ପହଞ୍ଚାଇବାର ସଂକଳ୍ପ ନିଆଯିବା ପରେ ପ୍ରତିଦିନ କୌଣସି ନା କୌଣସି ଅନ୍ଧାରି ଗାଁରେ ବିଜୁଳି ପହଞ୍ଚାଇବାର ଖବର ଆଉ ସେମାନଙ୍କ ମଧ୍ୟରେ ଖେଳିଯାଇଥିବା ଆନନ୍ଦ ଲହରୀର ଖବର ମଧ୍ୟ ଆସି ପହଞ୍ଚୁଛି। ଗଣମାଧ୍ୟମରେ ଏ ସମ୍ପର୍କରେ ବ୍ୟାପକ ରୂପେ ପ୍ରଚାର ହୋଇନାହିଁ, କିନ୍ତୁ ମୋର ବିଶ୍ୱାସ ଯେ ଗଣମାଧ୍ୟମ ଏପରି ଗାଁମାନଙ୍କରେ ନିଶ୍ଚୟ ପହଞ୍ଚିବ ଏବଂ ସେମାନଙ୍କର ଆନନ୍ଦ ଉତ୍ସାହର ଅନୁଭୂତି ସହ ଦେଶବାସୀଙ୍କୁ ପରିଚିତ କରାଇବ। ଏହାଦ୍ୱାରା ସବୁଠାରୁ ବଡ଼ ଲାଭ ଏହାହିଁ ହେବ ଯେ ଯେଉଁ ସରକାରୀ କର୍ମଚାରୀମାନେ ଏହି କାମ କରୁଛନ୍ତି ସେମାନଙ୍କୁ ଗୋଟିଏ ସନ୍ତୋଷ ମିଳିବ, ଖୁସି ଲାଗିବ ଯେ ସେମାନେ ଏଭଳି କିଛି କାମ କରିଛନ୍ତି ଯାହା କୌଣସି ଲୋକର ଜୀବନରେ ପରିବର୍ତ୍ତନ ଆଣିଦେଇଛି। ଚାଷୀ ହେଉ, ଗରିବ ହେଉ, ଯୁବକ ହେଉ, ମହିଳା ହେଉ, ଏମାନଙ୍କ ପାଖରେ ଏ ଖବର କ'ଣ ପହଞ୍ଚିବା କଥା ନୁହେଁ? କେଉଁ ସରକାର କେଉଁ କାମ କଲେ ବା କେଉଁ ସରକାର କେଉଁ କାମ କରିନାହାନ୍ତି ଏଭଳି କଥା ନ ପହଞ୍ଚୁ, କିନ୍ତୁ ଏକଥା ପହଞ୍ଚିବା ଆବଶ୍ୟକ ଯେ ସେମାନେ ଯଦି ଏଥିପାଇଁ ହକଦାର ତେବେ ସେମାନେ ନିଜ ଅଧିକାରକୁ ଛାଡ଼ନ୍ତୁନି, ନିଜ ଅଧିକାର ପାଇବା ପାଇଁ ବି ତ ସେ ବିଷୟରେ ସୂଚନା ଦରକାର। ଠିକ୍ କଥା, ଭଲ କଥା, ସାଧାରଣ ଲୋକଙ୍କୁ କାମରେ ଲାଗୁଥିବା କଥା ଯେତେ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚିପାରିବ ସେଥିପାଇଁ ଆମେ ଚେଷ୍ଟା କରିବା ଉଚିତ। ଏହା ମଧ୍ୟ ଗୋଟିଏ ସେବା କାର୍ଯ୍ୟ। ମୁଁ ନିଜ ଆଡ଼ୁ ଏହି କାମ ପାଇଁ ଗୋଟିଏ ଛୋଟିଆ ପ୍ରଚେଷ୍ଟା କରିଛି। ମୁଁ ନିଜେ ତ ସବୁକିଛି କରିପାରିବିନି, କିନ୍ତୁ ମୁଁ ଯେତେବେଳେ କହୁଛି ମାନେ ମୋତେ ବି ତ କିଛି କରିବାକୁ ପଡ଼ିବ ନା। ଜଣେ ସାଧାରଣ ନାଗରିକ ମଧ୍ୟ ନିଜ ମୋବାଇଲରେ ନରେନ୍ଦ୍ର ମୋଦି ଆପ୍ ଡାଉନଲୋଡ଼ କରି ମୋ ସହ ସମ୍ପର୍କ ସ୍ଥାପନ କରିପାରିବ। ଏମିତି ଛୋଟ ଛୋଟ କଥା ମୁଁ ଏହା ମାଧ୍ୟମରେ ସେୟାର କରିଥାଏ। ମୋତେ ଖୁସି ଲାଗେ ଯେ ଲୋକେ ମଧ୍ୟ ମୋତେ ଅନେକ କଥା କହନ୍ତି। ଆପଣ ମଧ୍ୟ ନିଜ ଢଙ୍ଗରେ ଏହି ପ୍ରଚେଷ୍ଟାରେ ସାମିଲ ହୁଅନ୍ତୁ। 125 କୋଟି ଲୋକଙ୍କ ପାଖକୁ ପହଞ୍ଚିବାର ଅଛି, ଆପଣଙ୍କର ସାହାଯ୍ୟ ବିନା କେମିତି ପହଞ୍ଚିପାରିବି? ଆସନ୍ତୁ ଆମେ ସମସ୍ତେ ମିଶି ସାମାନ୍ୟ ମଣିଷର ହିତ କଥା ସାଧାରଣ ମଣିଷର ଭାଷାରେ ସେମାନଙ୍କୁ ପଠାଇ ସେମାନଙ୍କ ଅଧିକାର ପାଇଁ ସେମାନଙ୍କୁ ପ୍ରେରିତ କରିବା। ମୋର ପ୍ରିୟ ଯୁବବନ୍ଧୁଗଣ, 15 ଅଗଷ୍ଟ ଲାଲକିଲ୍ଲାର ପ୍ରାଚୀର ଉପରୁ ମୁଁ ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ସମ୍ପର୍କରେ ପ୍ରାଥମିକ ଚର୍ଚ୍ଚା କରିଥିଲି। ଏହାପରେ ସରକାରଙ୍କର ସବୁ ବିଭାଗରେ ଏସବୁ ଆରମ୍ଭ ହୋଇଗଲା। ଭାରତ କ'ଣ ଷ୍ଟାର୍ଟଅପ୍ କ୍ୟାପିଟାଲ ହୋଇପାରିବ? ଆମ ରାଜ୍ୟମାନଙ୍କ ମଧ୍ୟରେ ଯୁବକମାନଙ୍କ ପାଇଁ ଗୋଟିଏ ଉତ୍ତମ ଅବସର ରୂପେ ନୂଆ ନୂଆ ଷ୍ଟାର୍ଟଅପ୍, ନୂଆ ନୂଆ ଇନୋଭେସନ୍ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ହେଉ, ସର୍ଭିସ୍ ସେକ୍ଟରରେ ହେଉ, କିମ୍ବା ଏଗ୍ରିକଲ୍ଚରରେ ହେଉ, ପ୍ରତ୍ୟେକ ଜିନିଷରେ ନୂତନତ୍ୱ, ନୂଆ ଢଙ୍ଗ, ନୂଆ ଚିନ୍ତାଧାରା। ଇନୋଭେସନ୍ ବିନା ଦୁନିଆ ଆଗକୁ ବଢ଼ିପାରିବନି। ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୁବପିଢ଼ି ପାଇଁ ଗୋଟିଏ ବଡ଼ ସୁଯୋଗ ନେଇ ଆସିଛି। ମୋର ଯୁବବନ୍ଧୁଗଣ, 16 January ଭାରତ ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆର ସମ୍ପୂର୍ଣ୍ଣ ଆକ୍ସନ୍ ପ୍ଲାନ୍ ଲଞ୍ଚ କରିବାକୁ ଯାଉଛି। କ'ଣ ହେବ, କାହିଁକି ହେବ, କେମିତି ହେବ, ଏହାର ଗୋଟିଏ ନକ୍ସା ଆପଣଙ୍କ ଆଗରେ ରଖାଯିବ। ଏହି କାର୍ଯ୍ୟକ୍ରମରେ ଦେଶରେ ଥିବା IIT, IIM, ସେଣ୍ଟ୍ରାଲ ୟୁନିଭର୍ସିଟି, NIT, ଯେଉଁଠାରେ କି ଯୁବପିଢ଼ି ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଲାଇଭ୍ କନେକ୍ଟିଭିଟି ଦ୍ୱାରା ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯିବ। ଷ୍ଟାର୍ଟଅପ୍ ବିଷୟରେ ଆମ ମନରେ ଗୋଟିଏ ଧାରଣା ସୃଷ୍ଟି ହୋଇଯାଇଛି, ଯେମିତିକି ଡିଜିଟାଲ ୱାର୍ଲଡ ହେଉ ବା IT ପ୍ରଫେସନ୍ ହେଉ, ଏହି ଷ୍ଟାର୍ଟଅପ୍ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନା? ଆଜ୍ଞା, ଆମ ଦେଶର ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନ ଆଣିବାକୁ ହେବ। ଗରିବ ଲୋକଟିଏ ମୂଲ ଲାଗୁଛି, ତାକୁ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଛି, କିନ୍ତୁ କୌଣସି ଯୁବକ ଯଦି ଏମିତି କିଛି ଜିନିଷର ଉଦ୍ଭାବନ କରେ ଯାହାଦ୍ୱାରା ସେହି ମୂଲିଆ ଲୋକଟିକୁ କମ୍ ପରିଶ୍ରମ କରିବାକୁ ପଡ଼ିବ, ମୁଁ ଏହାକୁ ମଧ୍ୟ ଷ୍ଟାର୍ଟଅପ୍ ମନେ କରେ। ମୁଁ ବ୍ୟାଙ୍କମାନଙ୍କୁ ଅନୁରୋଧ କରିବି ଯେ ଏମିତି ଯୁବକମାନଙ୍କୁ ସେମାନେ ସାହାଯ୍ୟ କରନ୍ତୁ, ଆଉ ସେ ଯୁବକମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ସାହସର ସହିତ ଆଗକୁ ବଢ଼ନ୍ତୁ, ବଜାର ମିଳିଯିବ। ସେହିପରି ଆମ ଯୁବପିଢ଼ିର ବୌଦ୍ଧିକ ସମ୍ପତ୍ତି କ'ଣ କିଛି ସହର ମଧ୍ୟରେ ସୀମିତ? ଏପରି ଚିନ୍ତାଧାରା ଭୁଲ। ଭାରତର କୋଣ ଅନୁକୋଣରେ ଯୁବକମାନଙ୍କଠାରେ ପ୍ରତିଭା ଭରି ରହିଛି, ସେମାନଙ୍କୁ ସୁଯୋଗ ଦରକାର। ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ କେଇଟା ସହର ମଧ୍ୟରେ ସୀମିତ ରହିବା ଆବଶ୍ୟକ ନୁହେଁ, ଭାରତର କୋଣ ଅନୁକୋଣକୁ ବ୍ୟାପିବା ଉଚିତ। ଏକଥାକୁ ଆଗକୁ ବଢ଼ାଇବାକୁ ମୁଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରୁଛି। January 16 ମୁଁ ପ୍ରତ୍ୟକ୍ଷ ଭାବରେ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବି ଏବଂ ପ୍ରତିଥର ଭଳି ଆପଣଙ୍କ ପରାମର୍ଶକୁ ସ୍ୱାଗତ କରିବୁ। ପ୍ରିୟ ଯୁବବନ୍ଧୁ, January 12 ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମଦିନ। ମୋ ଭଳି ଆମ ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ କି ସ୍ୱାମୀ ବିବେକାନନ୍ଦଙ୍କର ଜୀବନୀ ଏବଂ ବାଣୀ ଦ୍ୱାରା ପ୍ରେରଣା ପାଉଛନ୍ତି। 1995 January 12 ସ୍ୱାମୀ ବିବେକାନନ୍ଦ ଜୟନ୍ତୀକୁ ଜାତୀୟ ଯୁବ ଉତ୍ସବ ଭାବରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ January 12-16 ପର୍ଯ୍ୟନ୍ତ ଛତିଶଗଡ଼ର ରାୟପୁରଠାରେ ଏହି ଜାତୀୟ ଯୁବ ଉତ୍ସବ ବା ନ୍ୟାସନାଲ୍ ୟୁଥ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ମୋତେ ସୂଚନା ମିଳିଛି ଯେ ଏଥର ଉତ୍ସବରେ ବିଷୟ ରହିଛି ଇଣ୍ଡିଆନ୍ ୟୁଥ୍ ଅଫ୍ ଡେଭଲପମେଣ୍ଟ ସ୍କିଲ୍ ଆଣ୍ଡ ହାର୍ମୋନି ବା ଭାରତୀୟ ଯୁବ ସମ୍ପ୍ରଦାୟ, କୌଶଳ ବିକାଶ ଏବଂ ସଂହତି। ବିଷୟବସ୍ତୁ ବହୁତ ବଢ଼ିଆ। ମୋତେ କୁହାଯାଇଛି ଯେ ଭାରତର କୋଣ ଅନୁକୋଣରୁ ସବୁ ରାଜ୍ୟରୁ 10,000 ଅଧିକ ଯୁବକ ଯୁବତୀ ଏକତ୍ରିତ ହେବେ, ଗୋଟିଏ ଛୋଟ ଭାରତର ଦୃଶ୍ୟ ସେଠି ସୃଷ୍ଟି ହେବ, ଗୋଟିଏ ଯୁବ ଭାରତର ଦୃଶ୍ୟ ସୃଷ୍ଟି ହେବ। ଏକ ପ୍ରକାର ସ୍ୱପ୍ନର ଜୁଆର ଦେଖିବାକୁ ମିଳିବ, ସଂକଳ୍ପର ଅନୁଭବ ହେବ। ଏହି ଯୁବ ମହୋତ୍ସବ ସମ୍ପର୍କରେ ଆପଣ ମୋତେ ଆପଣଙ୍କର ପରାମର୍ଶ ଦେଇପାରିବେ କି? ମୁଁ ବିଶେଷ ଭାବେ ଯୁବ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ମୋର ଯେଉଁ ନରେନ୍ଦ୍ର ମୋଦି ଆପ୍ ରହିଛି ତା ଜରିଆରେ ମୋତେ ସିଧାସଳଖ ଆପଣଙ୍କର ବିଚାର ବା ପରାମର୍ଶ ପଠାଇ ପାରିବେ। ମୁଁ ଆପଣଙ୍କର ମନ କଥା ଜାଣିବାକୁ ଚାହୁଁଛି ଯାହା ଏହି ଯୁବ ମହୋତ୍ସବରେ ପ୍ରତିଫଳିତ ହେଉ। ମୁଁ ସରକାରଙ୍କୁ ଏଥିପାଇଁ ଉଚିତ ପରାମର୍ଶ ଏବଂ ସୂଚନା ଦେବି, ତେବେ ମୁଁ ଅପେକ୍ଷା କରିବି ବନ୍ଧୁଗଣ ନରେନ୍ଦ୍ର ମୋଦି ଆପ୍ରେ ଆପଣଙ୍କର ମନ କଥା ଜାଣିବା ପାଇଁ। ଅହମ୍ମଦାବାଦ ଗୁଜରାଟର ଜଣେ ଦୃଷ୍ଟିବାଧିତ ଶିକ୍ଷକ ଦିଲ୍ଲୀପ ଚୌହାନ, ଯିଏକି ନିଜ ସ୍କୁଲରେ ଆକ୍ସେସିବୁଲ୍ ଇଣ୍ଡିଆ ଡେ ପାଳନ କରିଥିଲେ, ସେ ମୋତେ ଫୋନ୍ କରି ନିଜ ଭାବନା ବ୍ୟକ୍ତ କରିଛନ୍ତି।
ସାର୍, ମୋ ସ୍କୁଲରେ ଆମେ ଆକ୍ସେସିବୁଲ୍ ଇଣ୍ଡିଆ କ୍ୟାମ୍ପେନ୍ ପାଳନ କରିଛୁ। ମୁଁ ଜଣେ ଦୃଷ୍ଟିବାଧିତ ଶିକ୍ଷକ ଏବଂ 2000 ପିଲାଙ୍କୁ ମୁଁ ଅକ୍ଷମତା ସମ୍ପର୍କରେ ଉଦ୍ବୋଧନ ଦେଇଥିଲି ଏବଂ ଆମେ କିଭଳି ସଚେତନତା ସୃଷ୍ଟି କରି ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିପାରିବା ସେ ସମ୍ପର୍କରେ କହିଥିଲି। ଛାତ୍ରଛାତ୍ରୀମାନଙ୍କ ପ୍ରତିକ୍ରିୟା ଖୁବ୍ ଉତ୍ସାହଜନକ ଥିଲା। ଆମେ ସ୍କୁଲରେ ମଜା କଲୁ ଏବଂ ଛାତ୍ରଛାତ୍ରୀମାନେ ସମାଜର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ ହୋଇଥିଲେ। ମୁଁ ଭାବୁଛି ଆପଣଙ୍କ ଦ୍ୱାରା ଇଏ ଗୋଟିଏ ବିରାଟ ପ୍ରୟାସ।
ଦିଲ୍ଲୀପଜୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ତ ନିଜେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆପଣ ଠିକ୍ ଭାବେ ଏହି କଥାଗୁଡ଼ିକୁ ବୁଝୁଛନ୍ତି ଆଉ ଆପଣ ମଧ୍ୟ ଜୀବନରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହୋଇଥିବେ। ବେଳେବେଳେ ସମାଜରେ ଏହି ପ୍ରକାର ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମିଳେ ସେତେବେଳେ ମୋ ମନରେ ଅନେକ ଚିନ୍ତା ଆସେ। ଆମ ଚିନ୍ତାଧାରା ଅନୁସାରେ ଆମେ ସେମାନଙ୍କୁ ଦେଖିବାର ନିଜସ୍ୱ ଦୃଷ୍ଟିଭଙ୍ଗୀର ପରିପ୍ରକାଶ କରିଥାଉ। ଏମିତି ଅନେକ ଲୋକ ଥାଆନ୍ତି ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ନିଜର କୌଣସି ଅଙ୍ଗ ହରାଇଥାନ୍ତି। କିଛି ଲୋକଙ୍କଠାରେ ଜନ୍ମ ସମୟରୁ କିଛି ଶାରୀରିକ ଅକ୍ଷମତା ରହିଯାଇଥାଏ। ଏମିତି ଲୋକଙ୍କ ପାଇଁ ଦୁନିଆରେ ଅନେକ ପ୍ରକାର ଶବ୍ଦ ବ୍ୟବହାର ହୁଏ, କିନ୍ତୁ ଏହି ଶବ୍ଦଗୁଡ଼ିକ ପାଇଁ ସବୁବେଳେ ଚିନ୍ତା କରାଯାଉଛି। ପ୍ରତିଥର ଲୋକମାନଙ୍କୁ ଲାଗେ ଯେ ନା ନା, ଏହି ଶବ୍ଦ ସେମାନଙ୍କ ପରିଚୟ ପାଇଁ ଠିକ୍ ଲାଗୁନି, ସମ୍ମାନଜନକ ମନେ ହେଉନି। ଆଉ ଆପଣ ତ ଦେଖୁଥିବେ ଏଥିପାଇଁ କେତେ ଶବ୍ଦ ସୃଷ୍ଟି ହେଲାଣି। ପୂର୍ବରୁ କେତେବେଳେ ହ୍ୟାଣ୍ଡିକ୍ୟାପ୍ ଶବ୍ଦ ବ୍ୟବହାର କରାଯାଉଥିଲା, ତ କେତେବେଳେ ଡିସେବୁଲ୍ଡ ଶୁଣାଯାଉଥିଲା, ପୁଣି କେତେବେଳେ ସ୍ପେଶିଆଲି ଏବୁଲ୍ଡ ପର୍ସନ୍, ଏଭଳି ଅନେକ ଶବ୍ଦ ବ୍ୟବହାର କରାଯାଇଛି। ଏକଥା ସତ ଯେ ଶବ୍ଦମାନଙ୍କର ବି ନିଜସ୍ୱ ମହତ୍ୱ ରହିଛି। ଏ ବର୍ଷ ଯେତେବେଳେ ଭାରତ ସରକାର ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କଲେ, ସେହି କାର୍ଯ୍ୟକ୍ରମରେ ମୋର ଯୋଗ ଦେବାର ଥିଲା, କିନ୍ତୁ ତାମିଲନାଡୁର କିଛି ଜିଲ୍ଲା ଏବଂ ବିଶେଷକରି ଚେନ୍ନାଇରେ ହୋଇଥିବା ଭୟଙ୍କର ବନ୍ୟା ଯୋଗୁଁ ମୋର ସେଠି ଯିବାର କାର୍ଯ୍ୟକ୍ରମ ସ୍ଥିର ହେଲା। ସେଦିନ ମୁଁ ସୁଗମ୍ୟ ଭାରତ କାର୍ଯ୍ୟକ୍ରମରେ ରହିପାରିଲିନି, କିନ୍ତୁ କାର୍ଯ୍ୟକ୍ରମକୁ ଯିବାକୁ ଥିବାରୁ ମୋ ମନରେ କିଛି ନା କିଛି ବିଚାର ଚାଲିଥିଲା। ସେତେବେଳେ ମୋ ମନରେ ବିଚାର ଆସିଥିଲା ଯେ ପରମାତ୍ମା ଯେଉଁମାନଙ୍କ ଶରୀରକୁ ପୂର୍ଣ୍ଣାଙ୍ଗ କରିନାହାନ୍ତି, କିଛି କ୍ଷତି ରଖିଦେଇଛନ୍ତି, ଗୋଟେ ଅଧେ ଅଙ୍ଗ ଠିକ୍ ଭାବେ କାମ କରୁନି, ଆମେ ସେମାନଙ୍କୁ ବିକଳାଙ୍ଗ ବୋଲି କହୁଛୁ ଏବଂ ବିକଳାଙ୍ଗ ବୋଲି ଜାଣୁ, କିନ୍ତୁ ଯେତେବେଳେ ସେମାନଙ୍କ ସମ୍ପର୍କରେ ଆସୁ ସେତେବେଳେ ଅନୁଭବ କରୁ ଯେ ଆମ ଆଖିକୁ ତାର ଗୋଟିଏ ଅକ୍ଷମତା ନଜର ଆସୁଛି, କିନ୍ତୁ ଈଶ୍ୱର ସେମାନଙ୍କୁ କିଛି ଅସାଧାରଣ ଶକ୍ତି ଦେଇଥାନ୍ତି। ପରମାତ୍ମା ସେମାନଙ୍କ ମଧ୍ୟରେ ଏମିତି ଅସାଧାରଣ ଶକ୍ତି ଦେଇଛନ୍ତି ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁନୁ। କିନ୍ତୁ ସେମାନେ କାମ କଲାବେଳେ ସେମାନଙ୍କ ଆଡ଼କୁ ଯେତେବେଳେ ଆମ ନଜର ଯାଏ ସେତେବେଳେ ମନକୁ ମନ ପାଟିରୁ ବାହାରି ପଡ଼େ, ବାଃ ସେ କେମିତି ଏହା କରିପାରୁଛି। ତାପରେ ମୋ ମନରେ ଭାବନା ଆସିଲା ଯେ ଖାଲି ଆଖିରେ ଆମକୁ ଲାଗୁଛି ଯେ ବୋଧହୁଏ ଇଏ ବିକଳାଙ୍ଗ, କିନ୍ତୁ ପ୍ରକୃତ ଅନୁଭବ ହେଉଛି ସେମାନଙ୍କ ପାଖରେ କିଛି ଏକ୍ସଟ୍ରା ପାୱାର ବା ଅତିରିକ୍ତ ଶକ୍ତି ରହିଛି। ଆଉ ସେତେବେଳେ ମୋ ମନକୁ ଭାବନା ଆସିଲା ଯେ ଆମ ଦେଶରେ ଆମେ ବିକଳାଙ୍ଗ ପରିବର୍ତ୍ତେ ଦିବ୍ୟାଙ୍ଗ ଶବ୍ଦକୁ କାହିଁକି ଉପଯୋଗ ନ କରିବା। ଏମାନେ ସେହି ଲୋକ ଯାହାଙ୍କ ପାଖରେ ଗୋଟିଏ ଏମିତି ଅଙ୍ଗ ଅଛି ବା ଏମିତି ଏକାଧିକ ଅଙ୍ଗ ରହିଛି ଯେଉଁଥିରେ ଦିବ୍ୟତା ଭରି ରହିଛି, ଦିବ୍ୟଶକ୍ତି ସଞ୍ଚାରିତ ହେଉଛି, ଯାହାକି ଆମ ଭଳି ସାଧାରଣ ଶରୀର ଧାରଣ କରିଥିବା ବ୍ୟକ୍ତିଙ୍କ ପାଖରେ ନାହିଁ। ମୋତେ ଏହି ଦିବ୍ୟାଙ୍ଗ ଶବ୍ଦଟି ଖୁବ୍ ଭଲ ଲାଗୁଛି। ବିକଳାଙ୍ଗ ଶବ୍ଦ ସହ ଅଭ୍ୟସ୍ତ ଥିବା ମୋର ଦେଶବାସୀ କ'ଣ ଦିବ୍ୟାଙ୍ଗ ଶବ୍ଦର ପ୍ରଚଳନ କରିପାରିବେନି? ମୁଁ ଆଶା କରୁଛି ଆପଣ ଏହି କଥାକୁ ଆଗକୁ ବଢ଼ାଇ ନେବେ। ସେହିଦିନ ମୁଁ ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରିଛି। ତା ଅନୁଯାୟୀ ଆମେ ଫିଜିକାଲ ଏବଂ ଭର୍ଚୁଆଲ ଉଭୟ ଦୃଷ୍ଟିରୁ ଭିତ୍ତିଭୂମିରେ ସୁଧାର ଆଣି ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେଗୁଡ଼ିକୁ ସୁଗମ୍ୟ କରିବୁ। ସ୍କୁଲ, ହସ୍ପିଟାଲ, ସରକାରୀ ଦପ୍ତର, ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ ସବୁଠି ରାମ୍ପର ସୁବିଧା ତିଆରି ହେଉ। ଆକ୍ସେସିବୁଲ ପାର୍କିଂ, ଆକ୍ସେସିବୁଲ ଲିଫ୍ଟ, ବ୍ରେଲ ଲିପି, ଏଭଳି କେତେ କଥା ଅଛି। ଏସବୁକୁ ସୁଗମ୍ୟ କରିବା ପାଇଁ ଇନୋଭେସନର ଆବଶ୍ୟକତା ରହିଛି, ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଆମ ବ୍ୟବସ୍ଥାରେ ପରିବର୍ତ୍ତନ ସହ ସମ୍ବେଦନଶୀଳତା ଜରୁରୀ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛି, ଜନସହଯୋଗ ମଧ୍ୟ ମିଳୁଛି, ଲୋକଙ୍କୁ ଭଲ ଲାଗୁଛି। ଆପଣମାନେ ମଧ୍ୟ ନିଜସ୍ୱ ଶୈଳୀରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ମୋର ପ୍ରିୟ ଦେଶବାସୀଗଣ, ସରକାରଙ୍କର ଯୋଜନା ତ ସବୁବେଳେ ଚାଲୁ ରହିଛି, କିନ୍ତୁ ଯୋଜନାଗୁଡ଼ିକ ସବୁବେଳେ ପ୍ରାଣବନ୍ତ ହୋଇ ରହିବା ଜରୁରୀ। ଯୋଜନାଗୁଡ଼ିକ ଶେଷତମ ହିତାଧିକାରୀ ପର୍ଯ୍ୟନ୍ତ ଚାଲୁ ରହିବା ଆବଶ୍ୟକ ଓ ଫାଇଲ୍ ଭିତରେ ମୃତପ୍ରାୟ ହୋଇ ବନ୍ଦୀ ରହିବା ଅନାବଶ୍ୟକ, କାରଣ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଉଛି ସାଧାରଣ ଲୋକଙ୍କ ପାଇଁ, ଗରିବ ଲୋକଙ୍କ ପାଇଁ। ଯୋଜନାଗୁଡ଼ିକ ପ୍ରକୃତ ହକଦାରଙ୍କ ପାଖରେ କିଭଳି ସହଜରେ ପହଞ୍ଚିବ ସେ ସମ୍ପର୍କରେ ଭାରତ ସରକାର ବିଗତ ଦିନରେ ପ୍ରୟାସ କରିଥିଲେ। ଆମ ଦେଶରେ ଗ୍ୟାସ୍ ସିଲିଣ୍ଡରରେ ରିହାତି ଦିଆଯାଉଛି, ଏଥିପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଯାଉଛି, କିନ୍ତୁ ଏହାର କୌଣସି ହିସାବ କିତାବ ନଥିଲା ଯେ ଇଏ ପ୍ରକୃତରେ ଲାଭାର୍ଥୀଙ୍କ ପାଖକୁ ଯାଉଛି ନା ଯାଉନି, ଠିକ୍ ସମୟରେ ପହଞ୍ଚୁଛି କି ପହଞ୍ଚୁନି, ତାର ମଧ୍ୟ କୌଣସି ହିସାବ ନଥିଲା। ସରକାର ସେଥିରେ ସାମାନ୍ୟ ପରିବର୍ତ୍ତନ ଆଣିଲେ। ଜନଧନ ଖାତା ହେଉ କିମ୍ବା ଆଧାର କାର୍ଡ ମାଧ୍ୟମରେ ବିଶ୍ୱର ସର୍ବବୃହତ୍ତମ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍ ଦ୍ୱାରା ସିଧା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ରିହାତି ଟଙ୍କା ପହଞ୍ଚାଇବା, ଦେଶବାସୀଙ୍କୁ ଏକଥା କହିବା ବେଳେ ମୋତେ ଖୁସି ଲାଗୁଛି ଯେ ଏବେ ଏବେ ଗିନେସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ଏକଥା ମଧ୍ୟ ସ୍ଥାନ ପାଇଛି ଯେ ବିଶ୍ୱର ସବୁଠାରୁ ବଡ଼ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍ ସଫଳତାର ସହ ଲାଗୁ କରାଯାଇଛି। ପହଲ ନାଁରେ ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ସଫଳତାର ସହ ଲାଗୁ କରାଯାଇଛି। ନଭେମ୍ବର ଶେଷ ସୁଦ୍ଧା ପ୍ରାୟ 15 କୋଟି ଏଲ୍ପିଜି ଉପଭୋକ୍ତା ପହଲ ଯୋଜନାର ଲାଭାର୍ଥ ପାଇପାରିଛନ୍ତି। ଏହି 15 କୋଟି ଲୋକଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ସରକାରୀ ଟଙ୍କା ଟ୍ରାନ୍ସଫର କରାଯାଉଛି। ନା କୌଣସି ମଧ୍ୟସ୍ଥ, ନା ଦଲାଲ, ନା କୌଣସି ସୁପାରିଶ ଦରକାର, ନା କୌଣସି ଦୁର୍ନୀତିର ସମ୍ଭାବନା। ଗୋଟିଏ ପଟେ ଆଧାର କାର୍ଡ ଅଭିଯାନ, ଅନ୍ୟପଟେ ଜନଧନ ଆକାଉଣ୍ଟ ଖୋଲାଯିବା, ଆଉ ପୁଣି ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ଦ୍ୱାରା ମିଳିତ ଭାବେ ହିତାଧିକାରୀମାନଙ୍କର ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ଆଧାର କାର୍ଡ ସହ ସଂଯୋଗ କରାଯିବାର ପ୍ରକ୍ରିୟା ଚାଲୁ ରହିଛି। ଗାଁମାନଙ୍କରେ ରୋଜଗାର ଯୋଗାଉଥିବା ମନରେଗା ଯୋଜନାରେ ଦୁର୍ନୀତି ହେଉଥିବାର ଅନେକ ଖବର ଆସୁଥିଲା, କିନ୍ତୁ ଏବେ ତ କାମ କରୁଥିବା ବ୍ୟକ୍ତିର ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଜମା ହୋଇଯାଉଛି। ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ବୃତ୍ତିରେ ମଧ୍ୟ ଏଭଳି ଅଭିଯୋଗମାନ ହସ୍ତଗତ ହେଉଥିଲା, ସେଥିରେ ବି ଆରମ୍ଭ କରିଦେଇଛୁ ଧୀରେ ଧୀରେ ଆଗକୁ ବଢ଼ାଇବା। ଏଯାବତ୍ ଭିନ୍ନ ଭିନ୍ନ ଯୋଜନାରେ ପ୍ରାୟତଃ 40,000 କୋଟି ଟଙ୍କା ସିଧାସଳଖ ଭାବେ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକୁ ଯାଇଛି। ମୋଟାମୋଟି ମୋର ଅନୁମାନ ଯେ ପାଖାପାଖି 35-40 ଯୋଜନାକୁ ଏବେ ସିଧାସଳଖ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅନ୍ତର୍ଭୁକ୍ତ କରାଯାଇଛି। ମୋର ପ୍ରିୟ ଦେଶବାସୀ, ଜାନୁଆରୀ 26 ହେଉଛି ଭାରତୀୟ ଗଣତନ୍ତ୍ରର ଏକ ସ୍ୱର୍ଣ୍ଣିମ ଦିବସ। ସୁଖର କଥା ଯେ ସଂଯୋଗ ବଶତଃ ଏଥର ଆମ ସମ୍ବିଧାନ ନିର୍ମାତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର 125ତମ ଜୟନ୍ତୀ। ଏଥିପାଇଁ ସଂସଦରେ ମଧ୍ୟ 2 ଦିନ ସମ୍ବିଧାନ ସମ୍ପର୍କରେ ବିଶେଷ ଚର୍ଚ୍ଚା ରଖାଯାଇଥିଲା ଏବଂ ଏହାର ଭଲ ଅନୁଭୂତି ରହିଲା। ସବୁ ଦଳ, ସବୁ ସାଂସଦ ସମ୍ବିଧାନର ପବିତ୍ରତା, ସମ୍ବିଧାନର ମହତ୍ୱ, ସମ୍ବିଧାନକୁ ଠିକ୍ ଭାବେ ବୁଝିବା ଏସବୁ ସମ୍ପର୍କରେ ଖୁବ୍ ସୁନ୍ଦର ଆଲୋଚନା କଲେ। ଏକଥାକୁ ଆମେ ଆଗକୁ ବଢ଼ାଇବା ଆବଶ୍ୟକ। ଗଣତନ୍ତ୍ର ଦିବସ ପ୍ରକୃତ ଅର୍ଥରେ ପ୍ରତି ବ୍ୟକ୍ତିଙ୍କୁ ଶାସନତନ୍ତ୍ର ସହ ଯୋଡ଼ିପାରିବ କି? ଆମ ସମ୍ବିଧାନ ଆମକୁ ବହୁତ ଅଧିକାର ଦେଇଛି ଏବଂ ଏହା ସହିତ କର୍ତ୍ତବ୍ୟର ଚର୍ଚ୍ଚା ମଧ୍ୟ ହୋଇଥାଏ, ଆଉ ହେବା ମଧ୍ୟ ଉଚିତ, ତାର ମଧ୍ୟ ସେତିକି ଗୁରୁତ୍ୱ ରହିଛି। କିନ୍ତୁ ସମ୍ବିଧାନ କର୍ତ୍ତବ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଏ, କିନ୍ତୁ ଦେଖାଯାଇଛି ଯେ କର୍ତ୍ତବ୍ୟ ଉପରେ ଖୁବ୍ କମ୍ ଆଲୋଚନା ହୁଏ। ବେଶୀ ହେଲେ ନିର୍ବାଚନ ବେଳେ ଚାରିଆଡ଼େ ବିଜ୍ଞାପନ ଦିଆଯାଏ, କାନ୍ଥବାଡ଼ରେ ଲେଖାଯାଏ, ହୋର୍ଡିଂ ଲାଗେ, ଆଉ ଲେଖା ହୁଏ ଯେ ମତଦାନ ଆମର ପବିତ୍ର କର୍ତ୍ତବ୍ୟ। ନିର୍ବାଚନ ବେଳେ ବହୁଳ ଭାବେ ହେଉଥିବା କର୍ତ୍ତବ୍ୟ କଥା ପରବର୍ତ୍ତୀ ସମୟରେ ମଧ୍ୟ ହେଉ। ଏବର୍ଷ ବାବା ସାହେବ ଆମ୍ବେଦକରଙ୍କର 125ତମ ଜୟନ୍ତୀ ପାଳନ କରାଯାଉଥିଲା ବେଳେ ଆମେ ଗଣତନ୍ତ୍ର ଦିବସ ଅବସରରେ ସ୍କୁଲରେ, କଲେଜରେ, ନିଜ ଗାଁରେ, ନିଜ ସହରରେ, ବିଭିନ୍ନ ସୋସାଇଟିମାନଙ୍କରେ, ସଂଗଠନରେ କର୍ତ୍ତବ୍ୟ ବିଷୟ ଉପରେ ପ୍ରବନ୍ଧ ପ୍ରତିଯୋଗିତା, କବିତା ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା ଆଦି କରିପାରିବା କି? ଯଦି 125 କୋଟି ଦେଶବାସୀ କର୍ତ୍ତବ୍ୟର ଭାବନା ସହିତ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲନ୍ତି, ତେବେ ଏହା ଗୋଟିଏ ବିରାଟ ଇତିହାସ ସୃଷ୍ଟି କରିପାରେ। ହେଲେ ଆରମ୍ଭ ତ ହେଉ। ମୋ ମନକୁ ଗୋଟିଏ କଥା ଆସୁଛି, ଆପଣ ଯଦି ମୋତେ ଜାନୁଆରୀ 26 ତାରିଖ ପୂର୍ବରୁ ଡ୍ୟୁଟି ବା କର୍ତ୍ତବ୍ୟ ସମ୍ପର୍କରେ ନିଜ ଭାଷାରେ, ନିଜ ଭାଷା ବ୍ୟତୀତ ଯଦି ହିନ୍ଦୀ କିମ୍ବା ଇଂରାଜୀ ଲେଖିବାକୁ ଚାହୁଁଛନ୍ତି, କର୍ତ୍ତବ୍ୟ ଉପରେ କବିତା କିମ୍ବା ଏ ବିଷୟ ସମ୍ପର୍କିତ ଲେଖା, ପ୍ରବନ୍ଧ ଆଦି ଆପଣ ମୋତେ ପଠାଇ ପାରିବେ କି? ମୁଁ ଆପଣଙ୍କର ଚିନ୍ତାଧାରା ଜାଣିବାକୁ ଚାହୁଁଛି। ଏଗୁଡ଼ିକୁ MyGov ପୋର୍ଟାଲରେ ପଠାନ୍ତୁ। ମୋ ଦେଶର ଯୁବବନ୍ଧୁ କର୍ତ୍ତବ୍ୟ ସମ୍ପର୍କରେ କ'ଣ ଚିନ୍ତା କରୁଛନ୍ତି, ଏକଥା ମୁଁ ବିଶେଷ ଭାବେ ଜାଣିବାକୁ ଚାହିଁବି। ଗୋଟିଏ ଛୋଟିଆ ପରାମର୍ଶ ଦେବାକୁ ଇଚ୍ଛା ହେଉଛି। 26 ଜାନୁଆରୀ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆମେ ଆମ ନାଗରିକମାନଙ୍କ ଦ୍ୱାରା, ସ୍କୁଲ କଲେଜର ପିଲାମାନଙ୍କ ଦ୍ୱାରା, ଆମ ସହରରେ ଥିବା ସମସ୍ତ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିଗୁଡ଼ିକର ସଫେଇ, ମୂର୍ତ୍ତି ଲାଗିଥିବା ପରିସରର ସଫେଇ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ କରି ଏହାକୁ ଉତ୍ତମ ଭାବେ ସୁଶୋଭିତ କରିପାରିବା କି? ଏହା ସରକାରୀ ହିସାବରେ କରିବାକୁ କହୁନି। ଯେଉଁ ମହାପୁରୁଷମାନଙ୍କର ମୂର୍ତ୍ତିମାନ ଲଗାଇବାକୁ ଆମେ ଇମୋସନାଲ ହୋଇପଡ଼ୁ, ଅଥଚ ପରବର୍ତ୍ତୀ ସମୟରେ ତା'ର ଦେଖାଚାହାଁ କରିବାରେ ଆମର ଉଦାସୀନତା ପରିଲକ୍ଷିତ ହୁଏ, ସମାଜ ପାଇଁ, ଦେଶ ପାଇଁ ଏହାକୁ କ'ଣ ଆମେ ଆମର ଅଭ୍ୟାସରେ ପରିଣତ କରିପାରିବାନି? ଆଗାମୀ January 26 ତାରିଖରେ ଆମେ ସବୁ ଜନତା ଜନାର୍ଦ୍ଦନ, ସମସ୍ତ ନାଗରିକ ସେହି ପ୍ରତିମା, ଏହା ଲଗାଯାଇଥିବା ପରିସରର ସଫେଇ କାର୍ଯ୍ୟ କରି ଏହି ମହାପୁରୁଷମାନଙ୍କୁ ସମ୍ମାନ ଦେବା। ପ୍ରିୟ ଦେଶବାସୀଗଣ, ପୁଣି ଥରେ ନବବର୍ଷ 2016 ପାଇଁ ଅନେକ ଅନେକ ଶୁଭକାମନା। ବହୁତ ବହୁତ ଧନ୍ୟବାଦ।